ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ଆଲଜେରିଆ, ମୌରିଟାନିଆ ଏବଂ ମାଲୱିକୁ ଆସନ୍ତା ରବିବାରଠାରୁ ଗସ୍ତରେ ଯିବେ ରାଷ୍ଟ୍ରପତି. ମହାରାଷ୍ଟ୍ରରେ 7600 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ. 2028 ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି ପାଇଲା ସୂକ୍ଷ୍ମ ପୋଷକତତ୍ତ୍ୱଯୁକ୍ତ ଚାଉଳ ଯୋଗାଣ ସମୟସୀମା. ସାମୁଦ୍ରିକ ଝଡ଼ ମିଲଟନ୍କୁ ଦୃଷ୍ଟିରେ ରଖି ଫ୍ଲୋରିଡା ପଶ୍ଚିମ ଉପକୂଳରୁ 5 ନିୟୁତରୁ ଅଧିକ ବାସିନ୍ଦାଙ୍କୁ ଉପକୂଳ ଅଞ୍ଚଳ ଛାଡ଼ି ଚାଲିଯିବାକୁ ଆମେରିକା ସରକାରଙ୍କ ଅନୁରୋଧ. ଏବଂ ନୂଆଦିଲ୍ଲୀରେ ଚାଲିଛି ଭାରତ ବାଂଲାଦେଶ ଦ୍ୱିତୀୟ ଟି20 ମ୍ୟାଚ୍, ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି ବାଂଲାଦେଶ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ରବିବାରଠାରୁ ଆଲଜେରିଆ, ମୌରିଟାନିଆ ଏବଂ ମାଲୱିକୁ ଗସ୍ତରେ ଯିବେ. ନୂଆଦିଲ୍ଲୀରେ ଏ ସମ୍ପର୍କରେ ସୂଚନା ଦେଇ ଅର୍ଥନୈତିକ ସମ୍ପର୍କ ବିଭାଗ ସଚିବ ଦାମୁ ରବି କହିଛନ୍ତି, ଭାରତ ଆଫ୍ରିକା ସହ ଏକ ସୁଦୃଢ଼ ସହଭାଗିତା ଆଶା କରୁଛି. ଗତବର୍ଷ ଭାରତର ଅଧ୍ୟକ୍ଷତା ସମୟରେ ଆଫ୍ରିକୀୟ ସଂଘ ଜି20 ସଦସ୍ୟ ରାଷ୍ଟ୍ରଗୋଷ୍ଠୀରେ ସାମିଲ ହୋଇଥିଲା. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ଦକ୍ଷିଣ କ୍ଷେତ୍ର ପ୍ରତି ପ୍ରାଧାନ୍ୟ ଦେଉଛନ୍ତି. ଆଫ୍ରିକା ସହ ସମ୍ପର୍କ ବୃଦ୍ଧି ଏବଂ ସେହି ଅଞ୍ଚଳରେ ଅଭିବୃଦ୍ଧି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି. ଦ୍ୱିପାକ୍ଷିକ ବାର୍ଷିକ ବାଣିଜ୍ୟ ପ୍ରାୟ $100 ବିଲିୟନ୍ ପହଞ୍ଚିଛି ବୋଲି ଶ୍ରୀ ରବି ସୂଚନା ଦେଇଛନ୍ତି. ମହାରାଷ୍ଟ୍ରରେ 7600 କୋଟିରୁ ଅଧିକ ବ୍ୟୟ ଅଟକଳରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଶିଳାନ୍ୟାସ କରିଛନ୍ତି. ପ୍ରଧାନମନ୍ତ୍ରୀ କହିଛନ୍ତି, ମହାରାଷ୍ଟ୍ର ଇତିହାସରେ ଏଭଳି ଦ୍ରୁତ ବିକାଶ ପୂର୍ବରୁ କେବେ ଘଟିନଥିଲା. କେନ୍ଦ୍ର ସରକାର ମରାଠୀ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରି ମହାରାଷ୍ଟ୍ରବାସୀଙ୍କର ବହୁଦିନର ସ୍ୱପ୍ନ ପୂରଣ କରିଛନ୍ତି ବୋଲି କହିଛନ୍ତି. ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ନାଗପୁରସ୍ଥିତ ଡକ୍ଟର ବାବାସାହେବ ଆମ୍ବେଦକର ଆନ୍ତର୍ଜାତିକ ବିମାନ ବନ୍ଦରର ଉନ୍ନତିକରଣ ଏବଂ ଶିରିଡ଼ି ବିମାନ ବନ୍ଦରର ନୂତନ ସମନ୍ୱିତ ଟର୍ମିନାଲ୍ କୋଠାର ଶିଳାନ୍ୟାସ ହୋଇଛି. ସହଜ ଏବଂ ସୁଲଭ ସ୍ୱାସ୍ଥ୍ୟସେବାକୁ ପ୍ରୋହାହନ ଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ମୁମ୍ବାଇ, ନାସିକ୍, ଜଲନା, ଅମରାବତୀ, ଗଡ଼ଚିରୋଲି, ବୁଲୁଧାନା, ୱାସିମ୍, ଭଣ୍ଡାରା ଏବଂ ହିଙ୍ଗୋଲି ଓ ଥାନେ ଜିଲ୍ଲାର ଅମ୍ବରନାଥଠାରେ ସରକାରୀ ମେଡିକାଲ କଲେଜଗୁଡ଼ିକର ଉଦ୍ଘାଟନ କରିଛନ୍ତି. ସରକାରୀ ଏବଂ ଟାଟା ଟ୍ରଷ୍ଟ ସହଭାଗିତାରେ ମୁମ୍ବାଇଠାରେ ପ୍ରତିଷ୍ଠିତ ଭାରତୀୟ ଦକ୍ଷତା ପ୍ରତିଷ୍ଠାନକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଛନ୍ତି. ଶ୍ରୀ ମୋଦି ବିଦ୍ୟା ସମୀକ୍ଷା କେନ୍ଦ୍ରକୁ ମଧ୍ୟ ଉଦ୍ଘାଟନ କରିଛନ୍ତି. ସୂକ୍ଷ୍ମ ପୋଷକତତ୍ତ୍ୱଯୁକ୍ତ ଚାଉଳ ଯୋଗାଣ ସମୟସୀମାକୁ ଡିସେମ୍ବର 2028 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି. ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା ଅଧୀନରେ ଏହି ଚାଉଳ ଯୋଗାଇ ଦିଆଯାଉଛି. ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପଭି ନିଆଯାଇଛି. ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଦେଶରେ ପୋଷଣ ନିରାପତ୍ତା ସୁନିଶ୍ଚିତ କରିବା ଲାଗି ଏହି ପଦକ୍ଷେପ ନିଆଯାଇଛି. ଏହି କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଦ୍ୱାରା 70,82 କୋଟି ଟଙ୍କାର ଆର୍ଥିକ ବୋଝ ସରକାରଙ୍କ ଉପରେ ପଡ଼ିବ ବୋଲି ସେ କହିଛନ୍ତି. ବିକାଶ ବି ବିରାସତ ଭି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ଶ୍ରୀ ବୈଷ୍ଣବ କହିଛନ୍ତି, ଭାରତର ଏକ ସମୃଦ୍ଧ ସାମୁଦ୍ରିକ ଐତିହ୍ୟ ରହିଛି, ଏହାର ସଂରକ୍ଷଣ ଏବଂ ବିକାଶର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି. ଗୁଜରାଟର ଲାଥୋଲ୍ଠାରେ ଥିବା ଜାତୀୟ ସାମୁଦ୍ରିକ ଐତିହ୍ୟ କମ୍ପ୍ଲେକ୍ସକୁ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛନ୍ତି. ସୀମାନ୍ତ ଅଞ୍ଚଳର ଭିଭିଭୂମି ବିକାଶ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି. ରାଜସ୍ଥାନ ଏବଂ ପଞ୍ଜାବର ସୀମାନ୍ତ ଅଞ୍ଚଳରେ ନିର୍ମାଣ ହେବାକୁ ଥିବା 2280 କିଲୋମିଟର ରାସ୍ତା ପାଇଁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଥିବା ଶ୍ରୀ ବୈଷ୍ଣବ କହିଛନ୍ତି. ଏହି ପ୍ରକଳ୍ପ ପାଇଁ 4,400 କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳ କରାଯାଇଛି. ଶ୍ରୀ ବୈଷ୍ଣବ କହିଛନ୍ତି, ଏହାଦ୍ୱାରା ଗ୍ରାମୀଣ ଜୀବିକାରେ ଉନ୍ନତି ଆସିବା ସହ ଯୋଗାଯୋଗ ଅଧିକ ସୁସଂହତ ହୋଇପାରିବ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ଲାଓସ୍ର ଭିଏଣ୍ଟିଆନେ ଗସ୍ତରେ ଯିବେ. ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପୂର୍ବଭାଗ ସଚିବ ଜୟଦୀପ ମଜୁମଦାର ନୂଆଦିଲ୍ଲୀଠାରେ ସାମ୍ବାଦିକମାନଙ୍କୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ 21ତମ ଆସିଆନ୍ ଭାରତ ଶିଖର ସମ୍ମିଳନୀ ଏବଂ 19ତମ ପୂର୍ବ ଏସୀୟ ଶିଖର ସମ୍ମିଳନୀରେ ଯୋଗଦେବେ. ଆସିଆନ୍ ଭାରତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ 10ମ ଥର ପାଇଁ ଯୋଗଦେବେ ବୋଲି ଶ୍ରୀ ମଜୁମଦାର ସୂଚନା ଦେଇଛନ୍ତି. ଲାଓସ୍ର ପ୍ରଧାନମନ୍ତ୍ରୀ ସୋନେକ୍ସେ ସିଫାଣ୍ଡେନେଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ଭିଏଣ୍ଟିଆନେ ଗସ୍ତରେ ଯାଉଛନ୍ତି ବୋଲି ସେ କହିଛନ୍ତି. ଆସିଆନ୍ ସଦସ୍ୟ ରାଷ୍ଟ୍ରମୁଖ୍ୟଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ସମ୍ପର୍କ ନେଇ ପ୍ରଧାନମନ୍ତ୍ରୀ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି ବୋଲି ସେ ସୂଚନା ଦେଇଛନ୍ତି. ହରିୟାଣା ନିର୍ବାଚନ ଫଳାଫଳ ଘୋଷଣା ପରେ ଭାରତୀୟ ଜନତା ପାର୍ଟି ରାଜ୍ୟରେ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ଚୟନ ନେଇ ସଂସଦୀୟ ବୋର୍ଡ ଏବଂ ବିଧାୟକ ଦଳ ନିଷ୍ପଭି ନେବେ ବୋଲି କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି କହିଛନ୍ତି। ଦଳର ରାଜ୍ୟଶାଖା ସଭାପତି ମୋହନଲାଲ ବାରୋଲି ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ସାଇନି ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ଦିଗରେ ହରିୟାଣା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି। ବୈଠକରେ ନୂଆ ସରକାର ଗଠନ ଏବଂ ଶପଥ ଗ୍ରହଣ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବିଜେପି ପ୍ରଥମ ରାଜନୈତିକ ଦଳ ଭାବେ ହରିୟାଣାରେ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ମୋଟ 90 ଆସନରୁ 48 ବିଜୟ ହାସଲ କରି ବହୁମତ ପାଇଛି। ସାମୁଦ୍ରିକ ଝଡ଼ ମିଲ୍ଟନ୍କୁ ଦୃଷ୍ଟିରେ ରଖି ଆମେରିକାର ଫ୍ଲୋରିଡା ପଶ୍ଚିମ ଉପକୂଳରୁ 5 ଅଧିକ ବାସିନ୍ଦାଙ୍କୁ ଉପକୂଳ ଅଞ୍ଚଳ ଛାଡ଼ି ଚାଲିଯିବାକୁ ଅନୁରୋଧ କରାଯାଇଛି। ରାଷ୍ଟ୍ରପତି ଜୋ ବାଇଡେନ୍ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, 5 ପର୍ଯ୍ୟାୟଭୁକ୍ତ ଏହି ବାତ୍ୟା ଶତାବ୍ଦୀର ସବୁଠୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟରେ ପରିଣତ ହୋଇପାରେ। ଶ୍ରୀ ବାଇଡେନ୍ ଜର୍ମାନୀ ଏବଂ ଆଙ୍ଗୋଲା ଗସ୍ତକୁ ମଧ୍ୟ ସ୍ଥଗିତ ରଖିଛନ୍ତି। ଉପକୂଳ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ବାତ୍ୟା ପୂର୍ବ ମେକ୍ସିକୋ ଉପସାଗର ଦେଇ ଗତି କରୁଛି ଏବଂ ଆଜି ରାତିରେ ଫ୍ଲୋରିଡାର ପଶ୍ଚିମ ଉପକୂଳ ସ୍ୱର୍ଶ କରିବାର ସମ୍ଭାବନା ରହିଛି। ପବନର ବେଗ ବଢ଼ିବା ସହ ପ୍ରବଳ ଝଡ଼ ସହ ବର୍ଷା ହେବାର ଆଶଙ୍କା ରହିଛି ବୋଲି ଫ୍ଲୋରିଡା ଜରୁରୀକାଳୀନ ପରିଚାଳନା ସଂସ୍ଥା ସତର୍କ ସୂଚନା ଜାରି କରିଛି। ମୋଜାମ୍ବିକ୍ରେ ନୂଆ ରାଷ୍ଟ୍ରପତି, ସଂସଦ ସଦସ୍ୟ ଏବଂ ପ୍ରାଦେଶିକ ଗଭର୍ଣ୍ଣର୍ସ ଚୟନ ପାଇଁ ଆଜି ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଛି। 17 ନିୟୁତରୁ ଅଧିକ ପଞ୍ଜିକୃତ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି। ମତଦାନ ସରିବା ପରେ ପରେ ଭୋଟ୍ ଗଣତି ଆରମ୍ଭ ହେବ। ଶାସକ ମୋଜାମ୍ବିକ୍ ଲିବରେସନ୍ ଫ୍ରଣ୍ଟ ନିର୍ବାଚନରେ ବିଜୟ ଲାଭ କରିବ ବୋଲି ଆକଳନ କରାଯାଇଛି। ରାଷ୍ଟ୍ରପତି ଫିଲିପ୍ ନ୍ୟୁସି କାର୍ଯ୍ୟକାଳ ସୀମା କାରଣରୁ ଅଯୋଗ୍ୟ ଘୋଷିତ ହୋଇଥିବାରୁ ଏହି ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବାର ଆଶା କରାଯାଉଛି। ନିର୍ବାଚନରେ ମୋଜାମ୍ବିକ୍ ଲିବରେସନ୍ ଫ୍ରଣ୍ଟର ଡାନିଏଲ୍ ଚାପୋ, ମୁଖ୍ୟ ବିରୋଧୀ ଦଳର ଓସୁଫୋ ମୋମାଡୋ, ମୋଜାମ୍ବିକ୍ ନ୍ୟାସନାଲ୍ ରେଜିଷ୍ଟ୍ରେସନ୍ସ ମୋଜାମ୍ବିକ୍ ଡେମୋକ୍ରାଟିକ୍ ମୁଭ୍ମେଣ୍ଟର ଲୁଟେରୋ ସିମାଙ୍ଗୋ ଏବଂ ସ୍ୱାଧୀନ ପ୍ରାର୍ଥୀ ଭେନାସିଓ ମଣ୍ଡେଲେନ୍ ରାଷ୍ଟ୍ରପତି ଦୌଡ଼ରେ ଅଛନ୍ତି। 250 ଆସନ ବିଶିଷ୍ଟ ସଂସଦ ଏବଂ ପ୍ରାଦେଶିକ ଆସେମ୍ବି ନିର୍ବାଚନରେ ମୋଟ 36 ରାଜନୈତିକ ଦଳ ଅଂଶଗ୍ରହଣ କରୁଛନ୍ତି। ଆନ୍ତର୍ଜାତିକ ପର୍ଯ୍ୟବେକ୍ଷକ ଭାବେ ୟୁରୋପୀୟ ସଂଘର 150 ଜଣିଆ ଟିମ୍ ଏବଂ ଦକ୍ଷିଣାଞ୍ଚଳ ଆଫ୍ରିକା ବିକାଶ ଗୋଷ୍ଠୀର 52 ସଦସ୍ୟ ନିର୍ବାଚନ ଉପରେ ନଜର ରଖିଛନ୍ତି। ଭାରତ ବାଂଲାଦେଶ ଚଳିତ ତିନିଟିକିଆ ଟି20 କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆଜି ଦିଲ୍ଲୀର ଅରୁଣ ଜେଟ୍ଲୀ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳାଯାଉଛି। ଟସ୍ ଜିତି ବାଂଲାଦେଶ ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 2 ଓଭରରେ 1 ୱିକେଟ୍ ବିନିମୟରେ 17 ରନ୍ ସଂଗ୍ରହ କରିଥିଲା। ଏହି ସିରିଜ୍ରେ ପ୍ରଥମ ମ୍ୟାଚ୍କୁ ଜିତି ଭାରତ 1-0 ଆଗୁଆ ରହିଛି। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଭାରତ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଦୁବାଇଠାରେ ଖେଳାଯିବ। ଆଜିର ପ୍ରଥମ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ସ୍କଟଲାଣ୍ଡ ବିପକ୍ଷରେ 80 ରନ୍ରେ ବିଜୟୀ ହୋଇଛି। ଟସ୍ ଜିତି ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ବିନିମୟରେ 166 ରନ୍ ସଂଗ୍ରହ କରିଥିଲା। 167 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ସ୍କଟଲାଣ୍ଡ 17 ଓଭର ଏବଂ 5 ବଲ୍ରେ ସମସ୍ତ ୱିକେଟ୍ ହରାଇ 86 ରନ୍ କରିବାକୁ ସକ୍ଷମ ହୋଇଥିଲା। 38ତମ ଜାତୀୟ କ୍ରୀଡ଼ା ଜାନୁଆରୀ 28 ଫେବୃୟାରୀ 14 ତାରିଖ ପର୍ଯ୍ୟନ୍ତ ଉତ୍ତରାଖଣ୍ଡଠାରେ ଅନୁଷ୍ଠିତ ହେବ। ଭାରତୀୟ ଅଲିମ୍ପିକ୍ ସଂଘର ଆସନ୍ତା 25 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ବୈଠକରେ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯିବ। ଉତ୍ତରାଖଣ୍ଡରେ ଶୀତକାଳୀନ ଜାତୀୟ କ୍ରୀଡ଼ା ମଧ୍ୟ ଆୟୋଜନ କରାଯିବ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ନୂଆଦିଲ୍ଲୀଠାରେ ଭାରତୀୟ ଅଲିମ୍ପିକ୍ ସଂଘର ସଭାପତି ପିଟି ଉଷାଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। 38ତମ ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ଉତ୍ତରାଖଣ୍ଡର ପ୍ରସ୍ତୁତି ସମ୍ପର୍କରେ ଶ୍ରୀ ଧାମି ସଭାପତି ଉଷାଙ୍କୁ ସୂଚନା ପ୍ରଦାନ କରିଥିଲେ। ଫିନ୍ଲାଣ୍ଡର ଭାଣ୍ଟାଠାରେ ଚାଲିଥିବା ବିଡବ୍ଲ୍ୟଏଫ୍ ଆର୍କଟିକ୍ ଓପନ୍ 2024 ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଭାରତର ଲକ୍ଷ୍ୟ ସେନ୍ ଉନ୍ନୀତ ହୋଇଛନ୍ତି। ତାଇୱାନ୍ର ଚାଉ ଟିଏନ୍ ଚେନ୍ ଏବଂ ଫ୍ରାନ୍ସର ଆର୍ନାଉଡ୍ ମର୍କଲ୍ଙ୍କ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ର ବିଜେତାଙ୍କୁ ପ୍ରି କ୍ୱାର୍ଟରରେ ଲକ୍ଷ୍ୟ ସେନ୍ ଭେଟିବେ। ପୁରୁଷ ଏକକ ବର୍ଗରେ କିରଣ ଜର୍ଜ ତାଇୱାନ୍ର ୱାଙ୍ଗ୍ ଜୁ ୱେଇଙ୍କ ମଧ୍ୟରେ ଆଜି ମୁକାବିଲା ହେବ। ଆଲଜେରିଆ, ମୌରିଟାନିଆ ଏବଂ ମାଲୱିକୁ ଆସନ୍ତା ରବିବାରଠାରୁ ଗସ୍ତରେ ଯିବେ ରାଷ୍ଟ୍ରପତି। ମହାରାଷ୍ଟ୍ରରେ 7600 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। 2028 ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି ପାଇଲା ସୂକ୍ଷ୍ମ ପୋଷକତତ୍ତ୍ୱଯୁକ୍ତ ଚାଉଳ ଯୋଗାଣର ସମୟସୀମା। ସାମୁଦ୍ରିକ ଝଡ଼ ମିଲ୍ଟନ୍କୁ ଦୃଷ୍ଟିରେ ରଖି ଫ୍ଲୋରିଡା ପଶ୍ଚିମ ଉପକୂଳରୁ 5 ନିୟୁତରୁ ଅଧିକ ବାସିନ୍ଦାଙ୍କୁ ଉପକୂଳ ଅଞ୍ଚଳ ଛାଡ଼ି ଚାଲିଯିବାକୁ ଆମେରିକା ସରକାରଙ୍କ ଅନୁରୋଧ ଏବଂ ନୂଆଦିଲ୍ଲୀରେ ଚାଲିଛି ଭାରତ ବାଂଲାଦେଶ ଦ୍ୱିତୀୟ ଟି ଟ୍ୱେଣ୍ଟି ମ୍ୟାଚ୍ ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି ବାଂଲାଦେଶ। ସମ୍ବାଦ ଶେଷ ହେଲା।